ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ଉନ୍ନତି କ୍ଷେତ୍ରରେ ନିଆଯିବ ଅନେକ ପଦକ୍ଷେପ. ମୋହନ ଚରଣ ମାଝି ଆଜି ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ. ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଏନ୍ ଚନ୍ଦ୍ରବାବୁ ନାଇଡୁ. ଲେଫ୍ଟନାଣ୍ଟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ହେବେ ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ. ଏବଂ ଟି20 କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଆମେରିକା ଓ ଭାରତ ମୁକାବିଲା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନିର୍ବାଚନ ପ୍ରଚାର ସମୟରେ ଦେଶବାସୀ ସାମାଜିକ ଗଣମାଧ୍ୟମରେ ମୋଦିକା ପରିବାର ଶୀର୍ଷକ ପ୍ରଚାର କରି ତାଙ୍କ ପ୍ରତି ଥିବା ଭଲ ପାଇବାକୁ ପ୍ରଦର୍ଶନ କରିଛନ୍ତି. ଏହା ତାଙ୍କର ମନୋବଳକୁ ଦୃଢ଼ କରିଛି ବୋଲି ଶ୍ରୀ ମୋଦି କହିଛନ୍ତି. ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି କ୍ରମାଗତ ତୃତୀୟ ଥର ପାଇଁ ଦେଶବାସୀ ତାଙ୍କୁ ମନୋନୀତ କରିଛନ୍ତି. ଦେଶବାସୀଙ୍କ ପାଇଁ କଲ୍ୟାଣମୂଳକ ଯୋଜନାଗୁଡ଼ିକ ପୂର୍ବଭଳି ଜାରି ରହିବ ଏବଂ ଦେଶର ଉନ୍ନତି କ୍ଷେତ୍ରରେ ଅନେକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି. ନିର୍ବାଚନରେ ସଫଳତା ନେଇ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଧାନମନ୍ତ୍ରୀ ମୋଦିକା ପରିବାର ଶୀର୍ଷକକୁ ତାଙ୍କ ସାମାଜିକ ଗଣମାଧ୍ୟମର ଅପସାରଣ କରିବାକୁ ଅନୁରୋଧ କରିଛନ୍ତି. ସେ କହିଛନ୍ତି ଶୀର୍ଷକର ନାଁ ହୁଏତ ବଦଳି ଯାଇପାରେ, କିନ୍ତୁ ତାଙ୍କର ଓ ଦେଶବାସୀଙ୍କ ମଧ୍ୟରେ ରହିଥିବା ବନ୍ଧନ ସର୍ବଦା ଅତୁଟ ରହିବ. ବରିଷ୍ଠ ବିଜେପି ନେତା ମୋହନ ଚରଣ ମାଝୀ ଆଜି ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଭୁବନେଶ୍ୱରର ଜନତା ମଇଦାନଠାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ରାଜ୍ୟପାଳ ରଘୁବର ଦାସ ଶ୍ରୀ ମାଝୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଶ୍ରୀ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ଗ୍ରହଣ କରିବେ। ଗତକାଲି ବିଜେପି ବିଧାୟକ ଦଳ ବୈଠକ ବସି ସର୍ବସମ୍ମତିକ୍ରମେ ଶ୍ରୀ ମାଝୀଙ୍କୁ ନେତା ଭାବେ ମନୋନୀତ କରାଯାଇଥିଲା। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ। ଏହାପରେ ଶ୍ରୀ ମାଝୀଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କ ନିକଟରେ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଥିଲେ। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବ ଓ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। କେନ୍ଦୁଝର ବିଧାନସଭା ଆସନରୁ ଚତୁର୍ଥଥର ପାଇଁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। 2000, 2004, 2019 ଏବଂ 2024ରେ ସେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ବିଧାୟକ ଦଳର ନେତା ଭାବେ ମନୋନୀତ ହେବା ପରେ ଶ୍ରୀ ମାଝୀ କହିଛନ୍ତି ଲୋକଙ୍କର ଆଶା ଏବଂ ଆକାଂକ୍ଷାକୁ ପୂରଣ କରିବା ଉପରେ ତାଙ୍କ ସରକାର ପ୍ରାଥମିକତା ଦେବ। ଉପମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଥିବା କନକବର୍ଦ୍ଧନ ସିଂହଦେଓ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବିଧାନସଭା ଆସନରୁ ଷଷ୍ଠଥର ପାଇଁ ନିର୍ବାଚିତ ହୋଇଛନ୍ତି। ସେହିଭଳି ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଥିବା ପ୍ରଭାତୀ ପରିଡ଼ା ନିମାପଡ଼ା ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ତେଲୁଗୁଦେଶମ ପାର୍ଟି ଅଧ୍ୟକ୍ଷ ଏନ୍ ଚନ୍ଦ୍ରବାବୁ ନାଇଡୁ ଆଜି ପୂର୍ବାହ୍ନ 11:27ରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଜୟୱାଡ଼ା ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ଥିବା କେଶରପଲ୍ଲୀ ଆଇଟି ପାର୍କରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏନ୍ଡିଏ ମେଣ୍ଟର ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ନାଇଡୁ ରାଜ୍ୟପାଳ ଏସ୍ ଅବଦୁଲ ନଜିରଙ୍କୁ ସାକ୍ଷାତ କରି ନୂତନ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଥିଲେ। ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ରାଜ୍ୟପାଳ ଶ୍ରୀ ନାଇଡୁଙ୍କୁ ଅଭିନନ୍ଦନ ଜଣାଇବା ସହ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ଶ୍ରୀ ନାଇଡୁ ଚତୁର୍ଥଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଟିଡିପି, ଜନସେନା, ଭାରତୀୟ ଜନତା ପାର୍ଟିର ଏନ୍ଡିଏ ମେଣ୍ଟ 175 ବିଧାନସଭା ଆସନ ମଧ୍ୟରୁ 164 ବିଜୟ ଲାଭ କରି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଗତକାଲି ବିଭାଗୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ଗୋଏଲଙ୍କର ଏହା ପ୍ରଥମ ବୈଠକ। ବିଭିନ୍ନ ନୀତି ଏବଂ ଏହା ଉପରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା କରିବା ଲାଗି ବୈଠକ ଆୟୋଜନ କରାଯିବାକୁ ଶ୍ରୀ ଗୋଏଲ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱଚ୍ଛ ପ୍ରଶାସନ ପାଇଁ ସରକାରୀ ଏବଂ ଘରୋଇ ଭାଗିଦାରିତା ବଳରେ ଗବେଷଣା ଏବଂ ବିକାଶର କାର୍ଯ୍ୟକୁ ଆଗେଇ ନେବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ ଭାବେ ଦାୟିତ୍ୱ ନେବେ। ଆସନ୍ତା 30 ଦିନ ଜେନେରାଲ ମନୋଜ ପାଣ୍ଡେ ଅବସର ଗ୍ରହଣ କରିବେ। ସେହିଦିନ ଶ୍ରୀ ଦ୍ୱିବେଦୀ ଜେନେରାଲ ପାଣ୍ଡେଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। 1964 ଜୁଲାଇ 1 ଜନ୍ମଗ୍ରହଣ କରିଥିବା ଶ୍ରୀ ଦ୍ୱିବେଦୀ ଭାରତୀୟ ସେନାର ଜାମ୍ମୁ କାଶ୍ମୀର ରାଇଫଲ୍ସରେ କମିଶନ୍ଡ ର୍ୟାଙ୍କ୍ରେ 1984 ଡିସେମ୍ବର 15 ଯୋଗ ଦେଇଥିଲେ। 40 ବର୍ଷ ଧରି ବିଭିନ୍ନ ପଦପଦବୀରେ ସେ ନିଜର ଦାୟିତ୍ୱ ସୁଚାରୁରୂପେ ସମ୍ପାଦନ କରିଆସିଛନ୍ତି। ମଧ୍ୟପ୍ରଦେଶରେ ମୋହନ ଯାଦବ ସରକାର ଆଜି 6 ମାସ ପୂରଣ କରିଛି। 2023 ଡିସେମ୍ବର 13 ତାରିଖରେ ଏହି ସରକାର ଦାୟିତ୍ୱ ଗ୍ରହଣ କରିଥିଲା। ଏହି ପରିପ୍ରେକ୍ଷୀରେ ଗତକାଲି ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ତାଙ୍କ ସରକାରର ସଫଳତା ସମ୍ପର୍କରେ ପ୍ରକାଶ କରିଛନ୍ତି। ସେଠାରେ ରାସ୍ତା ନିର୍ମାଣ ବା ବିକାଶ କାର୍ଯ୍ୟରେ କୌଣସି ବୃକ୍ଷ କଟା ନ ଯାଇ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସରକାର ନିଷ୍ପଭି ନେଇଥିବା ସେ ସୂଚନା ଦେଇଥିଲେ। ମଧ୍ୟପ୍ରଦେଶ ଧାର୍ମିକ ପର୍ଯ୍ୟଟନ ବୋର୍ଡ ଆସନ୍ତା 13 ତାରିଖରୁ ରାଜ୍ୟରେ ପିଏମ୍ ଶ୍ରୀ ପର୍ଯ୍ୟଟନ ବିମାନ ସେବା ଏବଂ ଉଜୟିନୀ ଓମକାରେଶ୍ୱର ଇନ୍ଦୋର ଭୋପାଳ ମଧ୍ୟରେ ଆସନ୍ତା 16 ତାରିଖରୁ ପିଏମ୍ ଶ୍ରୀ ଧାର୍ମିକ ପର୍ଯ୍ୟଟନ ହେଲିକପ୍ଟର ସେବା ଆରମ୍ଭ କରିବ। ପିଏମ୍ ଶ୍ରୀ ପର୍ଯ୍ୟଟନ ବିମାନ ସେବା ୱେବ୍ସାଇଟ୍ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ଯାଦବ ଏହି ସୂଚନା ଦେଇଛନ୍ତି। ରୁଷ ଓ ବେଲାରୁଷର ସେନା ମିଳିତ ଭାବେ ଦ୍ୱିତୀୟ ପର୍ଯ୍ୟାୟ ଆଣବିକ ଅସ୍ତ୍ରଶସ୍ତ ଅଭ୍ୟାସ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ରୁଷ ସୁରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ କୁହାଯାଇଛି ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଏଭଳି ମିଳିତ ଅଭ୍ୟାସର ଆୟୋଜନ କରାଯାଇଛି। ଦୁଇ ଦେଶ ସେମାନଙ୍କର ଅଖଣ୍ଡତା ଏବଂ ସୀମା ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ୟେମେନ୍ ଉପକୂଳରେ ମାତ୍ରାଧିକ ଯାତ୍ରୀ ବୋଝେଇ ଏକ ଡଙ୍ଗା ଓଲଟି ପଡ଼ିବା ଫଳରେ 49 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 140 ଜଣ ନିଖୋଜ ଥିବା ଜଣାପଡ଼ିଛି। ଆନ୍ତର୍ଜାତିକ ଭ୍ରମଣକାରୀ ସଂଗଠନର ତଥ୍ୟ ଅନୁଯାୟୀ ଆଫ୍ରିକାର ହର୍ନଠାରୁ ୟେମେନ୍ ଅଭିମୁଖେ ଯାତ୍ରା କରୁଥିବା ଏହି ଡଙ୍ଗାଟି ୟେମେନ୍ ଉପକୂଳର ନିକଟବର୍ତ୍ତୀ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୋମାଲିଆର ବାସୁସ ନଗରୀରୁ ବାହାରିଥିବା ଏହି ଯାତ୍ରୀବାହୀ ଡଙ୍ଗାଟି 115 ଜଣ ସୋମାଲିଆ ଅଧିବାସୀ ଏବଂ 145 ଜଣ ଇଥିଓପିଆ ନାଗରିକଙ୍କୁ ନେଇ ଯାତ୍ରା କରିଥିଲା। ଏଥିରେ 90 ଜଣ ମହିଳା ଥିବା ଜଣାପଡ଼ିଛି। ସ୍ଥାନୀୟ ମତ୍ସ୍ୟଜୀବୀ ସ୍ୱେଚ୍ଛାସେବୀ ସଂଗଠନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ପୁଲିସ୍ କହିଛି କାଠୁଆ ଜିଲ୍ଲା ଅନ୍ତର୍ଗତ ସେଡା ସୋହାଲ ଗ୍ରାମ ନିକଟରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଜଣେ ସାଧାରଣ ନାଗରିକ ମଧ୍ୟ ଏଥିରେ ଆହତ ହୋଇଥିବା ଜଣାପଡ଼ିଛି। ସୁରକ୍ଷାକର୍ମୀ ସେହି ଅଞ୍ଚଳକୁ ଘେରାଉ କରି ତଦନ୍ତ କାର୍ଯ୍ୟ ଜାରି ରଖିଛନ୍ତି। ଏବେ ମଧ୍ୟ ଦୁଇ ଜଣ ଆତଙ୍କବାଦୀ ସେଠାରେ ଲୁଚି ରହିଛନ୍ତି ବୋଲି ସୁରକ୍ଷା ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଆସନ୍ତା 18 ତାରିଖରୁ ତୀର୍ଥଯାତ୍ରୀଙ୍କ ପାଇଁ ଜାମ୍ମୁ ସାଞ୍ଚି ମଧ୍ୟରେ ହେଲିକପ୍ଟର ସେବା ଆରମ୍ଭ କରିବା ପାଇଁ ଶ୍ରୀ ମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡ ନିଷ୍ପଭି ନେଇଛି। ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଂଶୁଲ ଗର୍ଗଙ୍କ ସୂଚନା ଆଧାରରେ ଆକାଶବାଣୀର ଜାମ୍ମୁ ସମ୍ଭାଦଦାତା ଜଣାଇଛନ୍ତି ଯେ ତୀର୍ଥଯାତ୍ରୀମାନଙ୍କ ପାଇଁ ଦୁଇ ପ୍ରକାର ହେଲିକପ୍ଟର ସେବା ବ୍ୟବସ୍ଥା ପ୍ରଦାନ କରାଯିବ। ଦିନିକିଆ ପ୍ରତ୍ୟାବର୍ତ୍ତନ ଏସ୍ଡିଆର୍ ପାଇଁ ଜଣପିଛା 35,000 ଟଙ୍କା ଏବଂ ପରବର୍ତ୍ତୀ ଦିନ ପ୍ରତ୍ୟାବର୍ତ୍ତନ ଏନ୍ଡିଆର୍ ପାଇଁ ଜଣପିଛା 50,000 ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି। ଏସ୍ଡିଆର୍ ସେବା ବ୍ୟବସ୍ଥାରେ ତୀର୍ଥଯାତ୍ରୀଙ୍କୁ ହେଲିପ୍ୟାଡ୍ ପର୍ଯ୍ୟନ୍ତ ବ୍ୟାଟେରୀ କାର୍, ସ୍ୱତନ୍ତ୍ର ଦର୍ଶନ ଓ ପ୍ରସାଦ, ଭେରୁ ମନ୍ଦିର ପ୍ରାର୍ଥନା ସହିତ ବ୍ୟାଟେରୀ କାର୍ରେ ହେଲିପ୍ୟାଡ୍କୁ ଫେରିବା ଏବଂ ଜାମ୍ମୁ ପର୍ଯ୍ୟନ୍ତ ହେଲିକପ୍ଟର ସେବା ଯୋଗାଇ ଦିଆଯିବ। ଏନ୍ଡିଆର୍ ସେବାରେ ଏହି ସମସ୍ତ ସୁବିଧା ସହିତ ରାତ୍ରି ରହଣି ଏବଂ ଅଟକା ଆରତୀର ସୁଯୋଗ ମିଳିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଟି20 କ୍ରିକେଟ୍ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଆମେରିକା ଓ ଭାରତ ପରସ୍କରକୁ ଭେଟିବେ। ଗ୍ରୁପ୍ ଏ ର ଏହି ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଭାରତୀୟ ସମୟ ରାତି 8:00 ଖେଳାଯିବ। ଉଭୟ ଦଳ 2 ଲେଖାଏଁ ମ୍ୟାଚ୍ ଜିତିଥିବାରୁ ତୃତୀୟ ବିଜୟ ସହ ସୁପର 8ରେ ସ୍ଥାନ ସୁରକ୍ଷିତ ରଖିବାକୁ ଉଦ୍ୟମ କରିବେ। ଭାରତ ପୂର୍ବରୁ ଖେଳିଥିବା 2 ମ୍ୟାଚ୍ରେ ଆୟାର୍ଲାଣ୍ଡ ଏବଂ ପାକିସ୍ତାନକୁ ପରାସ୍ତ କରିଥିଲା। ବର୍ତ୍ତମାନ ଅଷ୍ଟ୍ରେଲିଆ ଏବଂ ନାମିବିଆ ମଧ୍ୟରେ ମ୍ୟାଚ୍ ଚାଲିଛି। ନର୍ଥ ସାଉଣ୍ଡଠାରେ ଚାଲିଥିବା ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟସ୍ ଜିତି ନାମିବିଆକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ନାମିବିଆ 11 ଓଭରରେ 6 ୱିକେଟ୍ ବିନିମୟରେ 35 ରନ୍ ସଂଗ୍ରହ କରିଥିଲା। ଅନ୍ୟପକ୍ଷରେ ନେପାଳ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଅନ୍ୟତମ ମ୍ୟାଚ୍ଟି ବର୍ଷା ଯୋଗୁଁ ଆରମ୍ଭ ହୋଇପାରି ନାହିଁ। ଗତକାଲିର ମ୍ୟାଚ୍ରେ ପାକିସ୍ତାନ କାନାଡାକୁ 7 ୱିକେଟ୍ରେ ପରାସ୍ତ କରିଛି। ନାସାଉ କାଉଣ୍ଟି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଇଥିବା ଗ୍ରୁପ୍ ଏ ର ଏହି ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ କାନାଡା ପ୍ରଥମେ ବ୍ୟାଟିଂ କରି 7 ୱିକେଟ୍ ବିନିମୟରେ 106 ରନ୍ ସଂଗ୍ରହ କରିଥିଲା। 107 ରନ୍ର ବିଜୟ ଲକ୍ଷ୍ୟକୁ ପାକିସ୍ତାନ 3 ୱିକେଟ୍ ବିନିମୟରେ ହାସଲ କରିନେଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ଉନ୍ନତି କ୍ଷେତ୍ରରେ ନିଆଯିବ ଅନେକ ପଦକ୍ଷେପ। ମୋହନ ଚରଣ ମାଝୀ ଆଜି ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ। ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଏନ୍ ଚନ୍ଦ୍ରବାବୁ ନାଇଡୁ। ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ହେବେ ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ ଏବଂ ଟି20 କ୍ରିକେଟ୍ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଆମେରିକା ଓ ଭାରତ ମୁକାବିଲା। ସମ୍ବାଦ ଶେଷ ହେଲା।